ॐ नमो भगवते वासुदेवाय
ଭଗବାନଙ୍କର ଲୀଳା ଭଗବାନ ପ୍ରଥମ ଥର ପାଇଁ କବିତ୍ରୀ soldi con soldi con il soldi. Tenendo a mostrare la scena, siamo stati con tutti i soldi. Ma guarda, tanto che sono arrivati a una volta.
E no?
Krishna è una parola. Krishna è il nostro mantra, guarda, sentiva, tu guarda, tu guarda, tu guarda, tu guarda, tu guarda, tu guarda, tu भगवान कृष्ण एवं बलराम दोनों की दंतधारी प्रवेश कर सकती सही समय रे दर्शक मैंने जो मैंने भगवान कृष्ण का अनुकूल भाव संयुक्त अनुकूल भाव युक्त भगवान सहित से मैंने तांकर रूप को आस्वादन कर सकती भगवान पर सब कुछ को जाने अनुभव करिबो जाने आस्वादन करिबो जाने आनंद अनुभव करिबो जतबेले से भगवान अनुकूल भाव में युक्त हम प्रतिकूल भाव में युक्त है भगवान ग्रहण करना से भगवान रूपर आनंद नहीं पारे ना कथार आनंद नहीं पारे ना लीलार आनंद नहीं पारे ना तेणु जो मैंने भगवान सहित अनुकूल भाव में युक्त से भगवान रूप देखी जो चतुरे पान कर रूप अमृत पान कर कर्ण द्वारा नासिका द्वारा तर शरीर निर्गत सुवास को आग्रहण करवा द्वारा रूप को आस्वादन करने इच्छा करा अवयव को शरीर को आलिंगन करने इच्छा प्रकाश कर यही भाव भगवान से मैंने कौन तर कथा सब स्मरण कर स्मरण तो स्मरण तो भगवत गोटे श्लोक अच्छे जो निजे स्मरण करती अन्न स्मरण भक्ति भगवान कथा आम खाली निजे स्मरण कले भगवान निजे सेवा कर रही आम मुक्त होगा से जगत उद्धार हो पार ना तेणुक भगवान चाहती भगवान कथा को निजे स्मरण करने सहित अन्न स्मरण करातु तेणु मथुरावासी मैंने भाव में निजे कहवा द्वारा स्मरण कर भगवान लीला को अन्न स्मरण कर देखिए देखिए कौन ये बाड़ आम वर्ण अथर वृंदावन से रूप वृंदावन में भगवान मुरली धारण कर शेषे ऐरपीछ धारण करेंगे जो वृंदावन बेश कि मथुरा को रजे से वृंदावन आंतु से बेस से धारण करना वीर बेश धारण करते धारण करेणु जहाँ भी हूँ रूप देखी से मैंने कौन आलोचना करते मान दर्शक मान भर आलोचना हो बाक छदिन प्रदान प्रदान बंद कर भगवान से भगवान मथुरार मथुरार भगवान ऐश्वर्य को से अनुभव करते आस्वादन करते कि वृंदावन में भगवान ऐश्वर्य को कहीं आस्वादन करते ना माधुर्य को आस्वादन करते ये ऐश्वर्य प्रदर्शन कले कृष्ण को कहीं भावते ना ये भगवान बोले तेणु मथुरावासी मैंने भाव आलोचना करेणु वर्तमान कौन ते गाव सपाड़ा एतेन दावाग्ने परिमोहिता कृष्ण से ब्रजवासी मैंने गावी आरंभ करते गावी मैंने गोपाल मान सहित गाते ये भागवत दशम स्कंद सतर अध्याय उन्नीस अध्याय ये दुई अध्याय वर्णना कराई भगवान कृष्ण ब्रजवासी मान को ये दावाग्नि उद्धार करते दावाग्नि 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 कहले कौन जंगल निआटा जंगल दावाग्नि तेणु जंगल निआ लगे जंगल निआ न लगे से मनुष्य निआ लगे जाए गच दुईटे घर्षण फल निहाँ अग्नि उत्पन्न हुए एवं से दावाग्नि को लिभाइवाई दमकल लिभे पारना से दावाग्नि लिभापी वर्षा हेले ही दावाग्नि लिभ ना लिभ पार ना ତେଣୁ ସେଇଭଳି ଭାବରେ ଏ ଭୌତିକ ଜଗତ ମଧ୍ୟ ଗୋଟେ ଦାବା ସହିତ ତୁଳନା କରାଯାଇଛି। এই সঙ্গীতটি গান করু গুরুদেবর দুর্বাস কাট গুরুদেব কে তাঁর এই আঠটি গুণ রয়েছে এই আঠটি তাঁর রক্ষণ রয়েছে হচ্ছেন গুরু। সংসার দারবান সমস্তে ব্রজবাসী মানুষ যেমন উদ্ধার করেছিল ভগবান সেইভাবে সমস্ত পৃথিবীবাসী মানে খালি পৃথিবী না এই ভৌতিক জগতের যেতে লোক অহ্মণ আরম্ভ করি পাতাল পর্যন্ত চৌদ ভুবন রয়েছে এই চৌদ ভুবনের সমস্ত দাবাগ্নে গাভীভূত হচ্ছেন আদি ভৌতিক আদি দৈবিক এবং আধ্যাত্মিক এই ত্রিতাপ রয়েছে। এটি বর্তমান আদি ভৌতিক এবং আদি দৈবিক তাপ বিষয়ে কুহযাই আপনার সঙ্গে আধ্যাত্মিক তাপ বিষয়ে কুহযাই সমস্ত ত্রিতাপরে গাভীভূত হচ্ছেন কিন্তু সবুঠার আশ্চর্যকর কথা হচ্ছে লোক মানে জানতে না সেখানে গাভীভূত হচ্ছেন এটি হচ্ছে বড় আশ্চর্য। তেমন যা হোক আদি ভৌতিক আধ্যাত্মিক আদি দৈবিক তিন প্রকার তাপ রয়েছে ভৌতিক জগতের তেণু এই সংসারকে গোটে দাবান তুলনা করাযাইছে। জঙ্গলে নিয়া লাগিলে যেমিতি দমকল লিভাই পারিব না সেইভাবে ভাবে সংসার দাবানকু কে লিভাই পারিবে না সমস্তে দগ্ধভূত হচ্ছে তিনোটি তাপ রয়েছে। আপনার আজিকালি বর্তমান যে কিন্তু দেবীকর পূজা চালিয়েছেন দেবী সাহায্যে ত্রিশূল ত্রিশূল বুঝবে ত্রিশূলটা হচ্ছে ত্রিতাপ আধ্যাত্মিক আদি ভৌতিক আদি দৈবী মাতা দৌছেন দেবী দৌছেন ভগবান ব্যবস্থা করেছেন ভৌতিক জগতকে সেইভাবে ভাবে এই ত্রিতাপের সমস্ত দগ্ধভূত হবে শিবজী মধ্যে সেইভাবে ত্রিশূল রয়েছে যে ত্রিতাপ দগ্ধভূত হচ্ছেন সমস্তে আদি ভৌতিক তাপ কোণ না অন্য জীবমানঙ্কর আমি দুঃখ প্রাপ্ত হচ্ছে এটি যেমন কুহযাচ্ছে গাঁ সকাল অগ্নি অগ্নি হচ্ছেন আদি দৈবিক দেবতা মান দ্বারা আমি তাপ প্রয়োগ করছে দেবতা মান ভগবান আরেঞ্জমেন্ট করছেন এইভাবে ভাবে সে মানে তাপ দেবে প্রদান করবে তপাম বিগুণামি শ্রীরাঞ্চ অমৃতম চ উদ্দিষ্ট সদসত্যা অর্জুন সূর্য সে কণ যে তাঁর আলোক প্রদান করি যে এই যে বহুত উদ্দার প্রদান করতে তপামি তেমন খরা দিনে যে ভীষণ তাপ হুয়ে তাপরে বর্ষা দিন আসি যায় সেতবে তপামি বর্ষম সেতবে বর্ষা করতে সে সূর্যদেব তপাকম বর্ষম নির্গুণামি শ্রীরাঞ্চ তেণু এই খরা দিনে সে জলকে নিয়ে যাতে পুঁ বর্ষা দিনে সে জলকে প্রদান করতে তেমন যেভাবে ভাবে তাপরে দগ্ধভূত হওয়া ব্যক্তি যেত বর্ষার জলকে শীতলতাকে আস্বাদন করে সেতু সে আনন্দিত হুয়ে সেইভাবে ভাবে ভগবান একাধারে অমৃত ঋতু তপাম গুণান অমৃত মৃত্যু ভগবান সেমান অমৃত এটি দাবাকে উদ্ধার করছে সেমান ভগবান অমৃত যে ভগবান শরণে দেবে হরে কৃষ্ণা হরে কৃষ্ণা 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 হরে 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 রাম 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 কিন্তু যে ভগবান শরণ দেবে না তাই ভগবান মৃত্যু রূপে উপস্থিত হবে অমৃত মৃত্যু সব অসত অর্জুন সবকিছি হচ্ছে ভগবান যা দেখুছে ব্যক্ত বস্তু যা রয়েছে যা অব্যক্ত বস্তু রয়েছে সবকিছি হচ্ছে সেই ভগবানকে আসছে তেমন এই যে তাপরে আমি দগ্ধভূত হচ্ছে কী না আমি ভগবান ভুলে যাইছে কৃষ্ণ ভরি দেব অনাদেব ଆକାରରେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଦୁଃଖରେ ପ୍ରାପ୍ତ ହେଉଛନ୍ତି, ଚିନ୍ତା ଭାବରେ ବ୍ୟାଭୃତ ହେଉଛନ୍ତି। କାହିଁକି ନା ଭଗବାନଙ୍କୁ ଭୁଲି ଯାଇଥିବା ହେତୁ, କୃଷ୍ଣ ଭୁଲି ହେଇଯିବ କେବେ ଭୁଲିଗଲେ, ଏଇଟା ଅନାଦି, ତାର ଆଦି ନାହିଁ। ଅନାଦି କାଳରୁ ସେ ବିଷୟରେ ଚିନ୍ତା କରିପାରିବେନି, ଅନାଦି ବିଷୟରେ ଚିନ୍ତା କରିପାରିବା ନାହିଁ, କାରଣ ଆମେ ସବୁବେଳେ ଆଦ୍ୟ ଅନ୍ତବନ୍ତ, ଆମେ ସବୁବେଳେ ଆମର ଚିନ୍ତା ରହିଛି, ବୁଦ୍ଧି ରହିଛି, ଆର ଆଦି ଅଛି ଏବଂ ଅନ୍ତ ଅଛି। ତେଣୁ ଅନାଦି ଅନନ୍ତ ବିଷୟରେ ଚିନ୍ତା କରିପାରିବା ନାହିଁ। ତେଣୁ ଯାହା ହଉ, ଆମେ ସବୁବେଳେ ପାଇଁ ନିତ୍ୟ ଆମେ ଏଇ ଭୌତିକ ଜଗତରେ ବଦ୍ଧ ଅବସ୍ଥା ରହିଛେ, ଏ ଚିନ୍ତା ପ୍ରତି ଅଭୁତ ହେଉଛେ। ତେଣୁ ଏଇ ସଂସାର ଦାବାକରେ ଜାଗୃତ ହେଉଛନ୍ତି, ସଂସାର ଦାବା ନରୀର ଲୋକ ପ୍ରାଣାୟ କାରୁଣ୍ୟ ଧନାଗମନ୍ତ। ଯେଭଳି ଭାବରେ ଦାବାଗ୍ନିକୁ ନିର୍ବାସିତ କରିବା ପାଇଁ ବର୍ଷାର ଆବଶ୍ୟକତା ରହିଛି, ସେହିଭଳି ଭାବରେ ଆମେ ଯେଉଁ ଦାବାଗ୍ନିରେ ଜାଗୃତ ହେଉଛେ, ଆମେ ଏଥିରୁ ଉଦ୍ଧାର ପାଇବା ପାଇଁ କିଛି ବର୍ଷାର ଆବଶ୍ୟକତା ରହୁଛି। ସେ ହେଉଛି କ'ଣ ନା, ଏଇ ଗୁରୁଦେବ ସେଇ କୃପା ମାଧ୍ୟମରେ, ସେ ବାରି କୃପା ବାରି କୃପା ବାରି ଦ୍ୱାରା ଆମେ ଏଇ ଦାବାଗ୍ନିରୁ ଉଦ୍ଧାର ପାଇବା। ପ୍ରାଣାୟ କାରଣ ପ୍ରାପ୍ତସ୍ୟ କଲ୍ୟାଣ ଗୁହାନ, ଗୁରୁଦେବ ସେ କେଉଁଠୁ ଆଣିଛନ୍ତି, ସେ ଜଳ କୃପା ପାଇଁ କେଉଁଠୁ ଆଣିଛନ୍ତି, ନା ଭଗବାନଙ୍କର ଆଣିଛନ୍ତି। ପ୍ରାପ୍ତସ୍ୟ କଲ୍ୟାଣ ଗୁହାନ, ତେଣୁ ବନ୍ଦେ ଗୁରୁ ଶ୍ରୀ ଚରଣାରବିନ୍ଦେ, ଆମେ ସକାଳେ ମଙ୍ଗଳାରତିରେ ଏଇ ଭଗବାନଙ୍କର ଗୁରୁଦେବଙ୍କର ଯେଉଁ ପ୍ରାର୍ଥନା କରୁଛୁ, ଦୁର୍ବାସ ଆଠଟି ଲକ୍ଷଣ ରହିଛି ଗୁରୁଙ୍କର। ତେଣୁ ଆମ ସୁଷମ ଗୁରୁ ସେ ମହାରାଜ କହନ୍ତି ଯେ ଯେଉଁମାନେ ଗୁରୁଙ୍କର ଶରଣ ନ ଯାଇ ଖାଲି ଭଗବାନ ପାଇବେ, ପ୍ରଭୁ ଆପଣ କରୁଣା ନିଧି ମୋତେ କରୁଣା କରନ୍ତୁ, ଭଗବାନ ପାଇବେ ଗୋଟେ ଗୋର୍ଖଟେ, ମୋର କରୁଣା ସବୁ ଦେଇଦେଇଛି ଗୁରୁଙ୍କ ପାଖରେ ଦେଇଦେଇଛି, ଯାହା ତାଙ୍କ ପାଖରୁ କରୁଣା ପ୍ରାପ୍ତ ହେବ। ତେଣୁ ଗୁରୁଦେବ ଗୋଟେ ଉଦାହରଣ ଦିଅନ୍ତି, ସେ ଗୋଟେ ରସି ଆଣିଛନ୍ତି, ରସି ଆଣି ସମସ୍ତେ ତୁ ଅନ୍ଧକୂପରେ ରହିକରି କ'ଣ ବହୁତ ଛଟପଟ ହେଉଛେ। ତେଣୁ ଗୁରୁଦେବ ଆସି, ଗୁରୁଦେବ ଜାଣନ୍ତି ଏମାନେ ସବୁ ଏଇଭଳି ଭାବରେ ଅନ୍ଧକୂପରେ ପଡ଼ିଛନ୍ତି, ସଂସାର ଅନ୍ଧକୂପରେ ପଡ଼ିଛନ୍ତି, ତେଣୁ ସେ ରସିକୁ ପ୍ରଦାନ କରନ୍ତି, କହନ୍ତି ତୁମେ ଏଇଟାକୁ ଧର, ମୁଁ ତୁମକୁ ଉଦ୍ଧାର କରିବି। ତେଣୁ ଯେଉଁମାନେ ସେ ରସିକୁ ଜାବିକି ଧରିବେ ସେମାନେ ଉଦ୍ଧାର ପାଇଯିବେ, କିନ୍ତୁ ଯେଉଁମାନେ ଧରିଥିବେ କିନ୍ତୁ ଚିନ୍ତା କରିବେ କାଳେ ମୁଁ ଉଦ୍ଧାର ପାଇବି କି ନାହିଁ, ଛାଡ଼ିଦେବେ ହାତ, ତାହେଲେ ପୁଣି ସେଇ କୂପ ଭିତରେ ପଡ଼ିବେ। ତେଣୁକରି ମହାରାଜ କହନ୍ତି ମହାରାଜ ଯେ ଗୁରୁଦେବ ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ୍ ସ୍ପିରିଚୁଆଲ ବ୍ଲଡ୍ ଖର୍ଚ୍ଚ କରନ୍ତି ଏ ବଦ୍ଧଜୀବକୁ ଉଦ୍ଧାର କରିବା ପାଇଁ, ଚିନ୍ତାକୁ ଉଦ୍ଧାର କରିବା ପାଇଁ ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ୍ ସ୍ପିରିଚୁଆଲ ବ୍ଲଡ୍। ତେଣୁ ଭଗବାନ ଏଇ ଯେଉଁ ଲୀଳାଟି କରିଥିଲେ, ଦାବାଗ୍ନି ମଧ୍ୟ ଲୀଳା ସତର ଅଧ୍ୟାୟ ଏବଂ ଉଣେଇଶ ଅଧ୍ୟାୟ ଆପଣ ପଢ଼ିବେ, ସେ ବର୍ଣ୍ଣନା କରିବେ। ଗୋଟେ ଥର ଦାବାଗ୍ନିକୁ ଉଦ୍ଧାର କରିଦେଲେ ଭଗବାନ ଠିକ ଅଛି, ମୁଁ ତୁମକୁ ଉଦ୍ଧାର କରି ଭଗବାନ ନିଜେ ଦାବାଗ୍ନି ପାଳନ କରିଦେଲେ। ଅଗ୍ନି ହେଉଛନ୍ତି ଭଗବାନଙ୍କ ମୁଖ, ଜୁହା ବୋଲି କୁହାଯାଏ, ଅଗ୍ନି ହେଉଛି ଭଗବାନଙ୍କ ଜୁହା। ତେଣୁ ଯେଉଁ ଯଜ୍ଞ ମାଧ୍ୟମରେ ଯେ ଆମେ ଯଜ୍ଞ କରୁଛେ, ଏ ଯଜ୍ଞ ମାଧ୍ୟମରେ ଭଗବାନ ଖାଦ୍ୟ ଗ୍ରହଣ କରନ୍ତି, ଯଜ୍ଞ ମାଧ୍ୟମରେ ଯେଉଁ ତାକୁ ଅର୍ପଣ କରାଯାଏ, ହବି ଯେଉଁ ଅର୍ପଣ କରାଯାଏ, ଏ ଯଜ୍ଞ ମାଧ୍ୟମରେ ଭଗବାନ ଗ୍ରହଣ କରନ୍ତି, ଖାଦ୍ୟ ଗ୍ରହଣ କରନ୍ତି। ଅଗ୍ନି ହେଉଛି ଭଗବାନ ଜୁହା, ତେଣୁ ଏ ଅଗ୍ନିକୁ ଭଗବାନ ପାଳନ କଲେ, ସତର ଅଧ୍ୟାୟ ଭଗବାନ ଅଗ୍ନି ପାଳନ କରିଥିଲେ, ଭଗବାନ ଦାବା ନଳ ଏ ଯେଉଁ ଅଗ୍ନି ଲାଗିଯାଇଥିଲା ବର୍ଷାମାନଙ୍କୁ, ଏଇନା ସେତେବେଳେ ଗାଭୀ ମାନଥିଲେ, ଗାଭୀମାନେ ଏବଂ ଗୋପାଳ ଗାଭ ସପାଳ ଏଦିନ ଗାଭୀମାନେ ଏବଂ ତାଙ୍କର ଯେଉଁ ଗୋପାଳମାନେ ସମସ୍ତଙ୍କୁ ଉଦ୍ଧାର କରିଥିଲେ, ଭଗବାନ ସେ ଦାବାଗ୍ନିକୁ ପାଳନ କରିଦେଇଥିଲେ। ତେଣୁ ଏଇ ଯେଉଁ ପାଞ୍ଚ ଏବଂ ଉଣେଇଶ ଅଧ୍ୟାୟରେ ମଧ୍ୟ ଆଉ ଗୋଟେ ଲୀଳା ସେଇ ଦାବାଗ୍ନି ପ୍ରଚଣ୍ଡ ଲୀଳା ହୋଇଥିଲା, ସେ ସମୟରେ ଭଗବାନ ତାଙ୍କୁ କହିଲେ ତୁମେ ଆଖି ବୁଝ, ତେଣୁ ଆଖି ବୁଝିବା ଦ୍ୱାରା ଭଗବାନ ତାଙ୍କୁ ସେ ଆଖି ବୁଝିବା ସମୟରେ ତାଙ୍କୁ ସେ ଦାବାଗ୍ନିରୁ ଉଦ୍ଧାର କରି ନେଇକି ଯେଉଁଠି ତାଙ୍କର ନିଯୁକ୍ତି ଗନ୍ତବ୍ୟ ସ୍ଥଳ ଅଛି ସେଇଠି ପହଞ୍ଚାଇ ଦେଲେ। ଦୁଇ ପ୍ରକାର ଆର ଆଚାର୍ୟମାନେ ଟୀକା କରନ୍ତି, ପରୋକ୍ଷ ଭାବରେ ଏବଂ ପ୍ରତ୍ୟକ୍ଷ ଭାବରେ ଭଗବାନ ଏଇଭଳି ଭାବରେ ସାହାଯ୍ୟ କରନ୍ତି। ବିଶେଷମାନେ ଭଗବାନଙ୍କ ଉନ୍ନତ ଭକ୍ତ ସେମାନେ ପ୍ରତ୍ୟକ୍ଷଭାବେ ଭଗବାନଙ୍କର ଅନୁଭବ ଉପସ୍ଥିତି ଅନୁଭବ କରନ୍ତି, କିନ୍ତୁ ଯେଉଁମାନେ ଏତେ ଉନ୍ନତ ଭକ୍ତ ହୁଅନ୍ତି ସେମାନେ ପରୋକ୍ଷ ଭାବରେ ଭଗବାନଙ୍କର କୃପାକୁ ଅନୁଭବ କରନ୍ତି। ଦୁଇ ପ୍ରକାର ଦେବାଗ୍ନ ଉଚ୍ଚାରଣ କରିଥିଲେ ଦଶମ ସ୍କନ୍ଧ ସତର ଅଧ୍ୟାୟ ଉଣେଇଶ ଅଧ୍ୟାୟ ଏ ନିରାଟ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଅଗ୍ନିରୁ ଆମେ ଉଦ୍ଧାର ପାଉଛେ ଏ ହେଉଛି ଆଦି ଦୈବିକ ଅଗ୍ନି ଜଣେ ଦେବତା ତୀର୍ଥାପ ଯେଉଁ ରହିଛି ତୀର୍ଥାପର୍ଷଣ ଦୁଃଖ କହୁଛନ୍ତି। ତେଣୁ ଶ୍ରୀମଦ୍ ଭାଗବତ ଆରମ୍ଭରେ ଏ କଥା କୁହାଯାଇଛି ଯେ ତାପତ୍ର ପୁନଃମିଳନ ଭଗବାନ ଯେ ଖାଲି ସେଇ ଗୋପାଳମାନଙ୍କୁ ଉଦ୍ଧାର କରିଥିଲେ ଦେବାଗ୍ନରେ ତାହା ନୁହଁ, ବର୍ତ୍ତମାନ ମଧ୍ୟ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ମଧ୍ୟ ସେହିପରି ଭାବରେ ଦେବାଗ୍ନରୁ ଉଦ୍ଧାର ପାଇବେ। ଭାଗବତ ଆରମ୍ଭରେ ଏ କଥା କୁହାଯାଉଛି ଧର୍ମ ପ୍ରଜିତ ବେଦପୁତ୍ର ପରମ ନିର୍ମ ଶରଣାଙ୍କତା ବେଦ୍ୟମ ବାସ୍ତମନ୍ତ୍ର ବସ୍ତୁ ଶିବଦମ ତାପତ୍ର ଉନ୍ମିଳନ ଶ୍ରୀମଦ୍ ଭାଗବତେ ମହାମୃତେ କିମ୍ବା କରିଣେଶ୍ୱର ସଦ୍ୟ ଦ୍ୱିତୀୟ ରୋଗତନ୍ତ୍ର ସୁବିଣା ଏ ଦ୍ୱିତୀୟ ଶ୍ଳୋକରେ ଏ କଥା ବ୍ୟାସ ମଙ୍ଗଳାଚରଣ ମଙ୍ଗଳାଚରଣ ଦୁଇ ପ୍ରକାର ରହିଛି। ସେ ମଙ୍ଗଳାଚରଣ ବିଭିନ୍ନ ପ୍ରକାର ଆଶୀର୍ବାଦ ବସ୍ତୁ ନିର୍ଦ୍ଦେଶ ନମସ୍କାର ଏ ତିନୋଟି କଥା ରହିଛି। ତେଣୁ ଦ୍ୱିତୀୟ ଶ୍ଳୋକରେ ବସ୍ତୁ ନିର୍ଦ୍ଦେଶ କରାଯାଇଛି କ'ଣ ଭାଗବତ ଆମେ ପ୍ରାପ୍ତ ହେଉଛି ବସ୍ତୁ ନିର୍ଦ୍ଦେଶ ହେଇଛି କ'ଣ ବସ୍ତୁ ନା ଏଥିରେ ସମସ୍ତ କିଛି କୈତବ ଧର୍ମକୁ ବାଦ ଦିଆଯାଇଛି ସେଥିପାଇଁ ଅତ୍ର ଶବ୍ଦ ଏହି ଶ୍ଳୋକରେ ତିନିଥର ବ୍ୟବହାର କରାଯାଇଛି। ବିଶ୍ୱନାଥ ଠାକୁର ଠାକୁର କହନ୍ତି ଧର୍ମ ପ୍ରୋଜିତ କୈତବତ୍ର ନାନ୍ୟତ୍ର ଏହି ଭାଗବତରେ ସମସ୍ତ କୈତବ ଧର୍ମକୁ ବାଦ ଦିଆଯାଇଛି ଅନ୍ୟ କୌଣସି ଶାସ୍ତ୍ରରେ ଦିଆଯାଇ ନାହିଁ ନାନ୍ୟତ୍ର ବିଶ୍ୱନାଥ ଠାକୁର ସେଥିପାଇଁ ଅତ୍ର ଶବ୍ଦ ତିନିଥର ବ୍ୟବହାର କରାଯାଇଛି ସମସ୍ତ ଇଏ ହେଉଛି ପ୍ରକୃତ ଧର୍ମ। ଜଣେ ପ୍ରକୃତରେ ଯେମିତି ଭଗବତ ଗୀତାରେ ଭଗବାନ କହିଲେ ସର୍ବଧର୍ମା ପରିତ୍ୟ ମାମ ଏବଂ ଶରଣ ବ୍ରଜ ଇଏ ହେଉଛି ଧର୍ମ। କିନ୍ତୁ ଯେଉଁମାନେ ସେହିଭଳି ଭାବରେ ସବୁକିଛି ତ୍ୟାଗ କରି ଭଗବାନ ଶରଣରେ ଯିବେ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ
ଯେଉଁମାନେ ଭଗବାନ ଶରଣରେ ଯିବେ ସେମାନେ ଇଏ ହେଉଛି ଆଉ କୌଣସି କୈତବ ଧର୍ମ ସେଠି ରହିବ ନାହିଁ, ଇଏ ହେଉଛି ପ୍ରାକୃତ ଧର୍ମ। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତା ଯେଉଁଠି ଶେଷ ହେଇଛି ସେଇଠୁ ଭାଗବତ ଆରମ୍ଭ ହେଇଛନ୍ତି। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟ ମା ଏକମ୍ ଶରଣ ବ୍ରଜ ଭାଗବତ ଆରମ୍ଭରେ ସେଠାରେ ବ୍ୟାସଙ୍କ କହୁଛି ଧର୍ମ ପ୍ରୋଜିତ କୈତବୁତ୍ର ପ୍ରୋଜିତ ପ୍ର ଶବ୍ଦରେ ସିଦ୍ଧସ୍ୱାମୀ କହୁଛନ୍ତି ପ୍ର ଶବ୍ଦ ନା କ'ଣ ମୁଖ୍ୟ ପର୍ଯ୍ୟନ୍ତ ନିରସ୍ତମ ମୁଖ୍ୟ ମଧ୍ୟ ବାଦ ଦିଆଯାଇଛି ମୁଖ୍ୟଟା ମଧ୍ୟ ପ୍ରକୃତ ଧର୍ମ ନୁହଁ ମୁକ୍ତି ମଧ୍ୟ ପ୍ରକୃତ ଧର୍ମ ନୁହଁ। ଏଥିରେ ମହାପ୍ରଭୁ କହିଲେ ମମ ଜନ୍ମନି ଜନ୍ମନିଶ୍ୱରେ ମୁଁ ମୋତେ ମୁକ୍ତି ଯାଉନାହିଁ ମୁଁ ଆପଣଙ୍କର ଭକ୍ତି ଯାଉଛି ମମ ଜନ୍ମନି ଜନ୍ମନିଶ୍ୱରେ ଭଗବତା ଭକ୍ତି ରହିଛନ୍ତି କହି। ତେଣୁ ଏ ଯେଉଁ ପ୍ରକୃତ ଧର୍ମ ହେଉଛି ଭଗବାନଙ୍କ ଶରଣରେ ଯିବା ତେଣୁ ଭାଗବତ ଆରମ୍ଭରେ ସେଟା କୁହାଯାଇଛି ସମସ୍ତ କିଛି କୈତବ ଧର୍ମକୁ ବାଦ ଦିଆଯାଇଛି ଧର୍ମ ପ୍ରୋଜିତ କୈତବତ୍ର ଛଳ ଧର୍ମ ବିଜୟ ସପ୍ତମ ସନ୍ଦର୍ଭ ମଧ୍ୟ ବର୍ଣ୍ଣନା କରାଯାଇଛି ଛଳ ଧର୍ମ ଏ ପ୍ରକୃତ ଧର୍ମ ନୁହଁ କିନ୍ତୁ ଦେଖାଯିବ ଧର୍ମ ଭଳି ସେ ପ୍ରକୃତ ଧର୍ମ ନୁହଁ। ତେଣୁ ଯେଉଁମାନେ ପ୍ରକୃତରେ ଭାଗବତଙ୍କର ଯଦି ଶରଣ ଯିବେ ମଧ୍ୟ ଆମେ ମଧ୍ୟ ସେହିଭଳି ଭାବରେ ଦେବାଗ୍ନ ପ୍ରଚିତ ହେଇପାରିବା ବ୍ୟାସରେ କହୁଛନ୍ତି ଧର୍ମ ପ୍ରୋଜିତ କୈତବତ୍ର ପରମ ନିର୍ମ ଶରଣାଙ୍କତା ଏ ଭାଗବତ ଯେଉଁମାନେ ନିର୍ମସ୍ୱର ଜୟ ଶ୍ରୀଗନ୍ତା ଶ୍ରୀକୃଷ୍ଣ ବଳରା ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରମାରାଣୀ ଯେଉଁମାନେ ମତ୍ସରତ ଶୂନ୍ୟ ଈର୍ଷା ଶୂନ୍ୟ ପ୍ରକୃତରେ ଆମର ଈର୍ଷା ଯୋଗୁଁ ଆମେ ଏ ଉଦ୍ଭିଦ ଜଗତରେ ପତନ ହେଇଛୁ ଲୋକନାଥ ମହାରାଜ କହନ୍ତି ଆମେ ଭଗବାନଙ୍କୁ ଈର୍ଷା କରୁଛେ କାହିଁକି ନା ଭଗବାନ ହେଉଛନ୍ତି ଉପଭୋଗକାରୀ ପରମ ଉପଭୋଗକାରୀ ତେଣୁ ଆମେ ଯେତେବେଳେ ଚିନ୍ତା କରୁଛେ ସେ କାହିଁକି ପରମ ଉପଭୋଗକାରୀ ହେବେ ଆମେ କାହିଁକି ନହେବା ସେତେବେଳେ ସେଇଟା ଈର୍ଷା ସେ ଈର୍ଷାରୁ ଆମର ଉଦ୍ଭିଦ ଜଗତରେ ଆମ ପତନ ହୁଏ। ତେଣୁ ଭଗବାନ ଅଛନ୍ତି ପ୍ରକୃତରେ ଉପଭୋଗ କରି ଏଇଟା ଯିଏ ଗ୍ରହଣ କରିବେ ସେମାନେ ଶାନ୍ତି ପ୍ରାପ୍ତ ହେବେ। ଭଗବତୀଶ୍ୱର ଭଗବାନ ଶାନ୍ତି ଦେଉଛନ୍ତି। ଭଗବାନ ଅଛନ୍ତି ଭୋକ୍ତାର, ଭଗବାନ ଅଛନ୍ତି ଉପଭୋଗ କରି ଏବଂ ଭଗବାନ ହେଉଛନ୍ତି ସବୁକିଛିର ମାଲିକ ଏବଂ ସିଏ ହେଉଛନ୍ତି ସମସ୍ତଙ୍କର ପ୍ରକୃତ ହିତକାରୀ ବନ୍ଧୁ। ସୁହୃଦଂ ହିତକାରୀ ବନ୍ଧୁ ସିଏ, ତେଣୁ ଏଇ ତିନୋଟି ଜିନିଷ ଯଦି ଜାଣି ଜାଣିବେ ତାହେଲେ ଶାନ୍ତିରେ ରହିପାରିବେ। ଭୌତିକ ଜଗତର ଅଶାନ୍ତିର ଉଦ୍ଦେଶ୍ୟ କାରଣ ହେଉଛି ଏଇ ତିନୋଟି ଜିନିଷ ଆମେ ଜାଣିନେ। ସମସ୍ତେ ଚାହୁଁଛନ୍ତି ଶାନ୍ତି ପାଇବା ପାଇଁ, କେହି ଚାହୁଁନାହାନ୍ତି ଅଶାନ୍ତିରେ ରହିବା ପାଇଁ, କେହି ଚାହୁଁନାହାନ୍ତି ଦୁଃଖରେ ରହିବା ପାଇଁ। ସମସ୍ତେ ଚାହୁଁଛନ୍ତି ସୁଖରେ ରହିବେ, ଶାନ୍ତିରେ ରହିବେ, କିନ୍ତୁ କେମିତି ସୁଖ ଶାନ୍ତି ହେବ ସେ ଜିନିଷ ଜାଣିନାହାନ୍ତି। ତେଣୁ ଭଗବାନ ସେ କଥାଟି କହୁଛନ୍ତି, ସୂତ୍ର ଦେଇଛନ୍ତି ପ୍ରଭୁପାଦ ମହାରାଜ କହନ୍ତି ଶାନ୍ତିର ସୂତ୍ର ଭଗବାନ ଦେଇଛନ୍ତି ଭଗବଦ୍ଗୀତାରେ। ତେଣୁ ଭଗବାନ ଅଛନ୍ତି ଉପଭୋଗକାରୀ, ଏଇ ଯେଉଁ କଥାଟିକୁ ଯେଉଁମାନେ ଗ୍ରହଣ କରନ୍ତି ସେମାନେ ହେଉଛନ୍ତି ନିର୍ମତ୍ସର, ସେମାନଙ୍କ ମତ୍ସରତା ନାହିଁ। ମତ୍ସରତା ଯଦି ବା ଥାଏ ତ ଦୂର ହୋଇଯିବ, ପରମ ନିର୍ମତ୍ସର କଥା। ତେଣୁ ଏମାନେ ହେଉଛନ୍ତି ସ୍ୱତା, ଯେଉଁମାନେ ଭଗବାନ ଭକ୍ତ ସେମାନେ ଏହି ସ୍ତରକୁ ଆସିପାରିବେ। ଭଗବାନ ହେଉଛନ୍ତି ଉପଭୋଗକାରୀ, ଆମେ ହେଉଛି ତାଙ୍କୁ ଉପଭୋଗ ପ୍ରଦାନ କରିବା, ଆମେ ଅଂଶ ହିସାବରେ ତାଙ୍କର ସେବା କରିବା, ଏହି ଭାବନାରେ ସେମାନେ ଭଗବାନଙ୍କର ସହିତ ଯୁକ୍ତ ହୁଅନ୍ତି। ତେଣୁ ପରମ ନିର୍ମଳ ବେଦ୍ୟମ ବାସ୍ତବ ଅତ୍ର ବସ୍ତୁ ଅତ୍ର ଦ୍ୱିତୀୟ ଥର କୁହାଯାଇଛି, ବେଦ୍ୟମ ବାସ୍ତବ ଅତ୍ର ନାନ୍ୟତ୍ର ଅନ୍ୟ କୌଣସି ଶାସ୍ତ୍ରରେ ବାସ୍ତବ ବସ୍ତୁକୁ କୁହାଯାଇ ନାହିଁ, ଏଭଳି ଭାବରେ କୁହାଯାଇ ନାହିଁ। ବାଘବନ ଯେଭଳି କୁହାଯାଇଛି ବେଦ୍ୟମ ବାସ୍ତବ ଅତ୍ର ବସ୍ତୁ ଏବଂ ଶିବଦମ୍, ଇଏ ହେଉଛି ପ୍ରକୃତରେ ମଙ୍ଗଳମୟ। ଭଗବାନ ଯେଉଁଭଳି ଭାବରେ ମଙ୍ଗଳମୟ ମଙ୍ଗଳ ବିଧାନ କରୁଛନ୍ତି ସେହିଭଳି ଭାବରେ ଆମେ ଯଦି ଭାଗବତଙ୍କ ଶରଣ ଯିବା ସେ ଆମକୁ ସବୁ ମଙ୍ଗଳତା ପ୍ରଦାନ କରିବ। ତେଣୁ ମଙ୍ଗଳତା ପ୍ରଦାନ କଲେ ଆଉ କୌଣସି ଅମଙ୍ଗଳ ରହିବ ନାହିଁ। ଯଦି ତାପତ୍ର ରହିଛି ତ୍ରିତାପ ରହିଛି ସେ ତ୍ରିତାପ ଜଣେ ମୁକ୍ତ ହୋଇଯିବ, ତାପତ୍ର ଉନ୍ମିଳନ ତାପତ୍ରରୁ ସେ ମୁକ୍ତ ହୋଇଯିବ। ଯେଉଁଭଳି ଭାବରେ ଭଗବାନ ବୃନ୍ଦାବନବାସୀମାନଙ୍କୁ ତ୍ରିତାପକୁ ମୁକ୍ତ କରିଛନ୍ତି, ଏଠି ଆଦିବାସୀ କଥା କୁହାଯାଉଛି। ଦେବତାମାନେ ଅଗ୍ନି, ଅଗ୍ନି ଯେଉଁ ହେଉଛି ଦେବତାମାନଙ୍କ ଦ୍ୱାରା ହେଉଛି, ଅନେକ ପ୍ରକାର ଆଦି ବହୁତ ଆଦିଦୈନିକ ତାପ ରହିଛି, ଭୂମିକମ୍ପ ବନ୍ୟା ବାତ୍ୟା ପଟ୍ଟଣ ହେଲା ପିପିଲି ହେଲା ଇଏ ହେଉଛି ଆଦିଦୈନିକ ଦେବତାମାନଙ୍କ ଦ୍ୱାରା। ତେଣୁ ଏଇଭଳି ଭାବରେ ତ୍ରିତାପ ରହିଛି ବହୁତ ଜଗତରେ, ଭଗବାନ ସେ ତ୍ରିତାପରୁ ଜଣକୁ ଉଦ୍ଧାର କରିଛନ୍ତି ଭଗବାନ ଶରଣ ଯିବା। ତେଣୁ ଏଇ ଯେଉଁ ଭାଗବତ ଆରମ୍ଭରେ ସୁଦ୍ଧା କୁହାଯାଉଛି ତାପତ୍ର ଉନ୍ମିଳନ ଶ୍ରୀମଦ୍ ଭାଗବତେ ମହାମୁନି କୁଟେ, ଏଇ ଶ୍ରୀମଦ୍ ଭାଗବତମ୍ ଏଇଟା ମହାମୁନି ନାରାୟଣ ଋଷି ଏଇଟାକୁ ପ୍ରଦାନ କରିଛନ୍ତି, ଏ ଜ୍ଞାନକୁ ଦେଇଛନ୍ତି ମହାମୁନି କୁଟେ କିମ୍ବା ପରମେଶ୍ୱର ଆଉ କୌଣସି ଈଶ୍ୱରଙ୍କର ଆଲୋଚନା ଭଗବାନ ଯେଉଁ କୃଷ୍ଣ ସେ ସମୟ ଲୀଳା କରୁଥିଲେ ସେଇ କୃଷ୍ଣ ବର୍ତ୍ତମାନ ଭାଗବତରେ କ'ଣ ଭାଗବତ ଅନ୍ତର୍ନିହିତ ହୋଇଛନ୍ତି। କୃଷ୍ଣ ସୁଧାମ ଭଗତେ ଧର୍ମ ଜ୍ଞାନ ଜିନିଷ କଳବସ୍ତ ଦୋଷା ଏସବୁ ପୁରାଣକୁ ଗୁଣଦିତ, ଭଗବାନଙ୍କର ତିରୋଧାନ ହୋଇଛନ୍ତି, ଯେତେବେଳେ ଭାଗବତରେ ପ୍ରବେଶ କରିଛନ୍ତି ପଦପୁରାଣ ବର୍ଣ୍ଣନା କରାଯାଏ। ଏ ଭାଗବତ ହେଉଛନ୍ତି କୃଷ୍ଣଙ୍କର, ଶ୍ରୀକୃଷ୍ଣ ପରିବର୍ତ୍ତିତ ଭାଗବତଙ୍କୁ ଯେଉଁ ପ୍ରାର୍ଥନା କରୁଛନ୍ତି ସନାତନ ଗୋସ୍ୱାମୀ ସର୍ବସାକ୍ଷାତ ଦୋଷ ସେଥିରେ ସୁଖଭାବେ କହୁଛନ୍ତି ଶ୍ରୀକୃଷ୍ଣ ପରିବର୍ତ୍ତିତ, ଏ ଭାଗବତ ହେଉଛନ୍ତି କୃଷ୍ଣ ଯେ ପରିବର୍ତ୍ତନ ହୋଇଯାଇଛି। ସେତେବେଳେ ସେ ସୁନ୍ଦର ରୂପ ଧାରଣ କରି ବିଭିନ୍ନ ପ୍ରକାର ଲୀଳା କରୁଥିଲେ, କିନ୍ତୁ ବର୍ତ୍ତମାନ ଏଇ ବାଙ୍ଗମୟ ମୂର୍ତ୍ତି ଧାରଣ କରିଛନ୍ତି, ଏଇ କ'ଣ ଏଇ କ'ଣ ବାଙ୍ଗମୟ କହିଲେ ଏଇ ଶାସ୍ତ୍ର ମାଧ୍ୟମରେ ଭଗବାନ ଆବିର୍ଭୂତ ହୋଇଛନ୍ତି, ଶ୍ରୀକୃଷ୍ଣ ପରିବର୍ତ୍ତିତ ବର୍ତ୍ତମାନ କୃଷ୍ଣ ପରିବର୍ତ୍ତିତ ହୋଇଯାଇଛନ୍ତି ସେଇ କୃଷ୍ଣ। ଆମେ ଯଦି ସେଇ ଅଧ୍ୟୟନ ଭାଗବତ ଅଧ୍ୟୟନ କରିବା, ଭାଗବତ ଗ୍ରହଣ କରିବା, ଶ୍ରବଣ କରିବା, ତାହେଲେ ମଧ୍ୟ ଆମେ ତାକୁ ମୁକ୍ତ ହେଇଯାଉ, ତା ପତ୍ର ଉନ୍ମିଳନ ଶ୍ରୀମଦ୍ ଭାଗବତେ ମହାମୁନି କିମ୍ବା ପରମେଶ୍ୱର ସତ୍ୟ ହୃଦୟ ବୌଦ୍ଧି ଅତ୍ର, ପୁଣି ଆଉ ଗୋଟେ ଅତ୍ର ସବୁ ବ୍ୟବହାର କରାଯାଇଛି ନାମ୍ୟ ଅତ୍ର, ଅନ୍ୟ କୌଣସି ଶାସ୍ତ୍ରରେ ଭଗବାନ ଏଇଭଳି ଭାବରେ ଆପଣଙ୍କ ହୃଦୟରେ ବନ୍ଦୀ ହେବେ ନାହିଁ। ସତ୍ୟ ଖୁବ୍ ଶୀଘ୍ର ସତ୍ୟ ସାଙ୍ଗେ ସାଙ୍ଗେ ସେମାନେ ଭଗବାନ ଆପଣଙ୍କ ହୃଦୟରେ ବନ୍ଦୀ ହେଇଯିବେ ଏ ଭାଗବତ ଶାସ୍ତ୍ର ଏଭଳି ସତ୍ୟ ବନ୍ଦୀ ଚକ୍ର ପୃଥିବୀ ଶୁଶ୍ରୁ ସୁଭି ତକ୍ଷଣା ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇଭଳି ଭାବରେ ଶୁଶ୍ରୁ ସୁଭି ସୁନ୍ଦର ଭାବରେ ଶ୍ରବଣ କରିବେ ଭଗବାନ କଥା ଭାଗବତ କଥା ତେଣୁ ତତ୍କ୍ଷଣା ଭଗବାନ ତାଙ୍କ ହୃଦୟରେ ବନ୍ଦୀ ହେଇଯିବେ ଆଉ ତତ୍କ୍ଷଣା ଏଇ ତ୍ରାବତ୍ରୟରୁ ମୁକ୍ତ ହେଇପାରିବା ଯେଉଁଭଳି ଭାବରେ ଭଗବାନ ବ୍ରଜବାସୀମାନଙ୍କୁ ଉଦ୍ଧାର କରିଛନ୍ତି ଆଜି ମଥୁରାବାସୀମାନେ ସେଇଭଳି ଚିନ୍ତା କରୁଛନ୍ତି ସେମାନଙ୍କ ଚିନ୍ତା ମୁକ୍ତ ହେଇଯିବେ କାରଣ କଂସ ଦ୍ୱାରା ସେମାନେ ପୀଡ଼ିତ ହେଇକି ରହିଛନ୍ତି ତେଣୁ ଭଗବାନ ଦେଖି ଏ ଯେଉଁ କଥା କହୁଛନ୍ତି ତାଙ୍କର ମଧ୍ୟ ମନର ଭାବ ଆମେ ମଧ୍ୟ ପିତାକୁ ମୁକ୍ତି ପାଇବା ଯେଉଁଭଳିଆ ଦଶବାସୀମାନେ ମୁକ୍ତି ପାଇଥିଲେ ଆମେ ମଧ୍ୟ ସେଭଳିଆ ମୁକ୍ତି ପାଇବା ତେଣୁ ସେ କହୁଛନ୍ତି ଗାବ ସକାଳ ଦିନ ଦାବାଗ୍ନେ ପରିମୋହିତା ଭଗବାନ ଏଇଭଳି ଭାବରେ ଦୁଇଥର ସେମାନେ ଦାବାଗ୍ରୁ ମୁକ୍ତ କରିଛନ୍ତି ପରିମୋହିତା ଗୋଟେ ଥର ସମସ୍ତଙ୍କ ସାମ୍ନାରେ ସେ ଅଗ୍ନିକୁ ପାନ କରିଥିଲେ ଏବଂ ଆଉ ଗୋଟେ ଥର ସମସ୍ତେ ଆଖି ବୁଝିଥିଲେ ଏବଂ ଭଗବାନ ତାଙ୍କୁ ସେ ଅଗ୍ନିରୁ ଉଦ୍ଧାର କରି ସେ କ'ଣ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଇଥିଲେ ସତର ଅଧ୍ୟାୟ ଉଣେଇଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେଉଁ ଲୀଳା ଭଗବାନଙ୍କର ଏ ଗୋଟିଏ ଲୀଳା ଦୁଇଥର ବର୍ଣ୍ଣନା କରାଯାଇଛି ଏ ଦାବାଗ୍ନି ଲୀଳାଟି ଦାବାଗ୍ନି ଗଥର ଆଚାର୍ଯ୍ୟମାନେ କହନ୍ତି ଆର ଉଦ୍ଦେଶ୍ୟ ହେଉଛି ଯେ ପ୍ରତ୍ୟକ୍ଷ ଭାବରେ ଏବଂ ପରୋକ୍ଷ ଭାବରେ ଭଗବାନଙ୍କୁ ସୁରକ୍ଷା ପ୍ରଦାନ କରିବେ ତେଣୁ ଆଦି ଦୈବିକ ତାପରୁ ମୁକ୍ତ କରିବେ ଆଦି ଭୌତିକ ତାପ କଥା କୁହାଗଲା ବର୍ତ୍ତମାନ ତାପରେ କହିବେ କ'ଣ ନା କାଳୀ ଓ ଦମିତ ସର୍ପ ଭଗବାନ ଷୋଡ଼ଶ ଅଧ୍ୟାୟରେ ଷୋଳ ଅଧ୍ୟାୟରେ ଏ କାଳିଆ ଦମନ ଲୀଳାଟି କରିଛନ୍ତି ଗ୍ରୀଷ୍ମ ଋତୁର ଲୀଳା ଗ୍ରୀଷ୍ମ ଋତୁରେ ବହୁତ ସମସ୍ତେ ଦୂଷିତ ହେଇଯିବେ ତୁଷାର କରିଯିବେ ତେଣୁ ଯେତେବେଳେ ଗାଭୀମାନଙ୍କୁ ଚାରଣ କରୁଥିଲେ ଉପବାଳକମାନେ ସେମାନେ ତୁଷାର୍ଥ ହେଇକିରି ସେଇ କାଳିଆର ଯେଉଁ ବିଷାକ୍ତ ଜଳକୁ ପାଳନ କରିଦେଇଥିଲେ ସେ ଯେଉଁ ବିଷ ରହିଥିଲା ବିଷକୁ ସେ ଦୂର କରିଦେଇଥିଲେ ବିଷକୁ ଭଗବାନ ଅମୃତରେ ପରିଣତ କରିଦେଇଥିଲେ ଭଗବାନଙ୍କର ଅଦ୍ଭୁତ ଲୀଳା ଭଗବାନ ବିଷକୁ ଅମୃତରେ ପରିଣତ କରିପାରିବେ କିନ୍ତୁ ଯେତେବେଳେ ସର୍ପ କ'ଣ ଯେତେବେଳେ ମନ୍ଥନ ହେଉଥିଲା କ'ଣ ସମୁଦ୍ର ମନ୍ଥନ ହେଉଥିଲା ସେତେବେଳେ ଯେଉଁ ବିଷ ବାହାରିଥିଲା ଭଗବାନ ତାକୁ ଅମୃତ କରିଲେ କଲେ ନାହିଁ ସେତେବେଳେ ସେ ଦେବତାମାନଙ୍କ ସହିତ ଯାଇ ଅସୁରମାନଙ୍କ ସହିତ ଯାଇ ଶିବଜୀଙ୍କ ପାଖରେ ପ୍ରାର୍ଥନା କଲେ ଶିବଜୀଙ୍କ ପାଖରେ ପ୍ରାର୍ଥନା କଲେ ଆମକୁ ରକ୍ଷା କର ଏ ହେଉଛି ତାଙ୍କର ଭକ୍ତମାନଙ୍କୁ ସେ ଦୋଷ ପ୍ରଦାନ କରନ୍ତି ଆର ଅର୍ଥ ହେଉଛି ଏଇଟା ଭଗବାନ ଚାହିଁଥିଲେ ଯେଉଁଭଳି ଭାବରେ କାଳିଆର ବିଷକୁ ଅମୃତରେ ପରିଣତ କରିଦେଇଥିଲେ କେବଳ ଚକ୍ଷୁ ମାଧ୍ୟମରେ କେବଳ ଇଚ୍ଛା ମାଧ୍ୟମରେ ବିଷାକ୍ତ ଜଳକୁ ଅମୃତରେ ପରିଣତ କରିଦେଇଥିଲେ ଭଗବାନ ତେଣୁ ସେ ବିଷକୁ କ'ଣ ସେ ଅମୃତ କରିପାରିନଥାନ୍ତି କି କିନ୍ତୁ ସେ ଯାଇକି ଶିବଜୀଙ୍କର ମହାତ୍ମା ସେଟାକୁ ପ୍ରଦର୍ଶନ କରିଛନ୍ତି ଶିବଜୀ ନୀଳକଣ୍ଠରେ ପରିଣତ ହେଇଗଲେ ସେ ବିଷ ପାଳନ କରି ନୀଳକଣ୍ଠ ନାମରେ ସେ ତାଙ୍କର ଦଶ ଖ୍ୟାତି ବ୍ୟାପ୍ତ ହେଲା ତେଣୁ ଏଇ କାଳିଆ ଲୀଳାଟି ଦଶ ସନ୍ଦ ଷୋହଳ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବିଶେଷ ଭାବରେ ତାଙ୍କ ପତ୍ନୀମାନେ ତାଙ୍କ ପତ୍ନୀମାନଙ୍କ ଦଶ ଖ୍ୟାତି ଲାଭ କରିଛି ସୁନ୍ଦର ଭାବରେ ଭଗବାନଙ୍କ ସ୍ତୁତି କରିଛନ୍ତି କାଳିଆ ପତ୍ନୀମାନେ ତେଣୁ ଗୋଟିଏ ସ୍ତୁତି କରିବା ତେଣୁ ସେମାନେ ଭଗବାନ ଗୋଟେ ସ୍ତୁତି କରୁଛନ୍ତି କିଛି କହୁଛନ୍ତି ଯେ କଶ୍ୟାମ ଭାବସ୍ଥ ଅନ୍ନଦେବ ବିମହେ ଦବାଙ୍କି ରେଣୁ ସ୍ପର୍ଶାଧିକାର ଯଦ୍ବାଂଛୟା ଶ୍ରୀ ଲରଣା ଜର ତପୋ ବିହା କାମା ସୁଚିର ଧୃତବତା ଭଗବାନ ଯେ ପାଦ ପଦ୍ମରେ ଭଗବାନ ନୃତ୍ୟ କରୁଛନ୍ତି କାଳିଆର ଏକ ହଜାର ପଣା ଥିଲା କିନ୍ତୁ ମୁଖ୍ୟ ପଣା ଥିଲା ଶହେ ଏକଟି ସେ ଶହେ ଏକଟି ପଣାରେ ଭଗବାନ ନୃତ୍ୟ କରୁଛନ୍ତି ଭଗବାନ ଅଖିଳ ଗୁରୁ ସିଏ ଅଖିଳ କଳାର ଗୁରୁ ସିଏ ତେଣୁ ଯେଉଁମାନେ ଯେତେ ନର୍ତ୍ତକ ଜଣେ ନୃତ୍ୟ ଶାସ୍ତ୍ରରେ ଯେତେ ପ୍ରସିଦ୍ଧ ହେଲେ ମଧ୍ୟ ସିଏ ଏଭଳି ସର୍ବପ୍ରଣାରେ ନୃତ୍ୟ କରିପାରିବ ନାହିଁ ଭଗବାନ ଲୀଳା ବିଲକ୍ଷଣ ଲୀଳା କାରଣ ଗୋଟେ ସଲିଡ୍ ବେସ୍ ଦରକାର ନୃତ୍ୟ କରିବା ପାଇଁ କିନ୍ତୁ ଭଗବାନ ଯେଉଁ ସର୍ପ ତା ପଣାରେ ଭଗବାନଙ୍କୁ ପଣା କ'ଣ ଦର୍ଶନ କରିବା ପାଇଁ ଚାହୁଁଛି, ଭଗବାନ ସେହି ପଣା ନୃତ୍ୟ କରୁଛନ୍ତି ଏବଂ ସମସ୍ତ ଯେଉଁ ରହିଛି ଛନ୍ଦ ଲୟ ଇତ୍ୟାଦି ରହିଛି ସେସବୁ ବଜାୟ ରଖିକରି ନୃତ୍ୟ କରୁଛନ୍ତି। ଦେବତାମାନେ ସଙ୍ଗୀତ ଗାନ କରୁଛନ୍ତି, ଦଣ୍ଡରମାନେ ସଙ୍ଗୀତ ଗାନ କରୁଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ବାଦ୍ୟ ବାଦନ କରୁଛନ୍ତି। ଏଇଭଳି ଭାବରେ କାଳିଆ ମନ ବିରାଟ ହୋଇଛି ଭଗବାନଙ୍କର ସୁନ୍ଦର ଲୀଳା ଛୋଟ ସଂଧ୍ୟାରେ ପ୍ରତ୍ୟେକ ବର୍ଣ୍ଣନା କରାଯାଇଛି। ତେଣୁ ସେ ଯେଉଁ କାଳିଆ ପତ୍ନୀମାନେ ସେମାନେ ସ୍ତୁତି କରୁଛନ୍ତି, ଏଇ ଯେଉଁ ଭଗବାନ ତାଙ୍କ ପାଦପଦ୍ମକୁ ସ୍ଥାପନ କଲେ କାଳିଆର ମଥାରେ, କାଳିଆ ଦେଖି ବହୁତ ଈର୍ଷାପରାୟଣ ଥିଲା କାଳିଆର। ତାପରେ ବର୍ଣ୍ଣନା କରାଯାଇଛି କାହିଁକି କାଳିଆ ଏଭଳି ହୋଇଥିଲା। କାଳିଆ ତ ସେ ତ କ'ଣ ସେ ସ୍ଥଳଭାଗରେ ରହିବା କଥା, ଜଳ କ୍ଷେତ୍ର ହୋଇଥିଲା। ତେଣୁ ରମଣ ଦ୍ୱୀପ, ରମଣ ଦ୍ୱୀପରେ ଯେଉଁ ଗରୁଡ଼ ସର୍ପମାନେ ରହୁଥିଲେ, ଗରୁଡ଼ ଆସି ତାଙ୍କୁ ସବୁ ତାଙ୍କର ଗରୁଡ଼ ପରେ ଖାଦ୍ୟ ହେଉଛି ସର୍ପ, ତେଣୁ ସେ ଖାଉଥିଲା ବେଳେ ସେ ସମୟରେ ସର୍ପମାନେ ତାଙ୍କୁ ପ୍ରାର୍ଥନା କରି ବ୍ୟବସ୍ଥା କରିଥିଲେ ଗୋଟିଏ ମାସ ଗୋଟିଏ ଦିନ ଗୋଟିଏ ସର୍ପ ତାଙ୍କୁ ଦିଆଯିବ ଖାଇବା ପାଇଁ। ତେଣୁ ସେଥିରେ ସେ ଅନ୍ୟ ସବୁ ଖାଦ୍ୟ ସବୁ ଦିଆଯିବ, ତେଣୁ ସେଥିରେ ଗରୁଡ଼ ମହାସ ରାଜି ହେଲେ ଗରୁଡ଼ ମହାରାଜ। କିନ୍ତୁ ଇଏ କାଳିଆ ସେଟା ଗ୍ରହଣ କଲା ନାହିଁ, ସିଏ ଯେଉଁ ଗରୁଡ଼ଙ୍କ ଉଦ୍ଦିଷ୍ଟ ଯେଉଁ ଖାଦ୍ୟ ରହିଛି ସେ ନିଜେ ସେ ଖାଦ୍ୟ ଗ୍ରହଣ କରୁଥିଲେ। ତେଣୁ ଗରୁଡ଼ଙ୍କ ସହିତ ସେ ଶତ୍ରୁତା ଆଚରଣ କଲେ, ଆର ମଧ୍ୟ ପୁଣି କାହିଁକି ଏଇଟା ହେଲା, ସେ କାହିଁକି କାଳିଆ ଦଳରେ ରହିଲେ, ଗରୁଡ଼ କାହିଁକି ତାଙ୍କୁ ଆକ୍ରମଣ କରିପାରିଲେ ନାହିଁ, ତାର ମଧ୍ୟ କଥା ରହିଛି। ହଉ ଆମେ ଟିକେ ଯିବା ନାହିଁ, ଖାଲି ଏତିକି ଜାଣିବା ଯେ ଗରୁଡ଼ ଏହିପରି ଭାବରେ ଗରୁଡ଼ ପ୍ରତି ଶତ୍ରୁତା ଆଚରଣ କରି କାଳିଆ ସେ ତ୍ୟାଗ କରି ସେ ରମଣ ଦ୍ୱୀପକୁ ତ୍ୟାଗ କରି ଏଇ ହ୍ରଦରେ ଆଶ୍ରୟ ନେଇଥିଲେ। ବିଶେଷ ଭାବରେ ଯେଉଁ ରହିଥିଲେ କିଏ ଋଷି କ'ଣ ତାଙ୍କ ନା, ଯେଉଁ ଦଶମ ଚାର ବର୍ଷ ଧରି ତପସ୍ୟା କରୁଥିଲେ ଜଳ ଭିତରେ, ସୌହରୀ ସୌହରୀ ଋଷି, ଏତେ ପ୍ରସିଦ୍ଧ ଋଷି ସିଏ ଜଳ ଭିତରେ ରହିପାରିଥିଲେ। ଆମେ ଯଦି ପାଞ୍ଚ ଗୋଟେ ମିନିଟ୍ ରହିଲେ ଜଳ ଭିତରେ ମୃତ୍ୟୁବରଣ କରିବା, କିନ୍ତୁ ତାପରେ ସେ ଏତେ ସିଦ୍ଧି ଥିଲା ଜଳ ଭିତରେ ସେ ଦଶ ହଜାର ବର୍ଷ ଧରି ରହିଥିଲେ। କିନ୍ତୁ ଗୋଟେ ଥର ଯେତେବେଳେ ଗରୁଡ଼ ମହାରାଜ ଆସି ସେଇ କାଳିଆ ଯେତେବେଳେ ସେ ବିଷାକ୍ତ ଜଳ ନଥିଲା, ବହୁତ ସୁନ୍ଦର ଯମୁନାର ଜଳ ଅମୃତ, ଯମୁନାର ଜଳ ଅମୃତ, କିନ୍ତୁ ସେ ଯେତେବେଳେ ମାଛଟିଏ ଗ୍ରହଣ କଲେ ଖାଇବା ପାଇଁ, ସେ ସମୟରେ ମାଛମାନେ ଯାଇକି ପ୍ରାର୍ଥନା କରେ ସବୁରେ ଋଷିକୁ, ପ୍ରଭୁ ଆମକୁ ରକ୍ଷା କରନ୍ତୁ ଗରୁଡ଼ଙ୍କ ଘରୁ। ତେଣୁ ଗରୁଡ଼ ସେ ଅଭିଶାପ ଦେଇଥିଲେ, ତୁମେ ଯଦି ଆଉ ଥରେ ମତ୍ସ୍ୟ ଗ୍ରହଣ କରିବ ତାହେଲେ ତୁମର ହୃଦୟ ବିଦାର ହୋଇଯିବ। ତେଣୁ ଅପରାଧ ହୋଇଗଲା, ସୌଭରିକର ଅପରାଧ ହୋଇଗଲା, ଗରୁଡ଼ ସେଥିପାଇଁ ଯାଉନଥିଲେ ସେଠିକି। ଏ କଥା କାଳିଆ ଜାଣି ଆସିକି ଆଶ୍ରୟ ନେଇଥିଲେ ଗରୁଡ଼ଙ୍କର ସହିତ, ସେ କ'ଣ ଯୁଦ୍ଧ କରିପାରିବେ, କାଳିଆଙ୍କର କ'ଣ ଶକ୍ତି ରହିଛି। ତେଣୁ ଏ ଗୋଟିଏ ମାଛକୁ ରକ୍ଷା କରିବା ପାଇଁ ସବୁ ଋଷି ଗରୁଡ଼ଙ୍କୁ ଟିକେ ଅଭିଶାପ ଦେଇଥିଲେ, ତାଙ୍କର ଟିକେ ଅପରାଧ ହୋଇଗଲା। ସେଥିପାଇଁ କାଳିଆ ଯେତେବେଳେ ଆସି ପହଞ୍ଚିଲା ସବୁ ମାଛକୁ ସବୁ ଖାଇଦେଲା, ଆଉ କୌଣସି ମାଛ ରହିଲେ ନାହିଁ, କୌଣସି ଜୀବ ବଞ୍ଚିପାରିଲେ ନାହିଁ ସେଠି। ଏମିତିକି ସେ କାଳିଆ ହ୍ରଦରେ ଉପରେ ଯଦି ପକ୍ଷୀଟି ଉଡ଼ିଯାଉଥିଲା ସେ ମଧ୍ୟ ମୃତ୍ୟୁବରଣ କରୁଥିଲା, କାଳିଆ ଏତେ ବିଷାକ୍ତ ବିଷ ରହିଥିଲା। ତେଣୁ ଭଗବାନ ଯେତେବେଳେ ସେଇ ତାଙ୍କର ପାଦପଦ୍ମକୁ ସ୍ଥାପନ କରୁଛନ୍ତି ସେଇ କାଳିଆର ଯେଉଁ ଫଣାମାନଙ୍କରେ ଏବଂ ନୃତ୍ୟ କରୁଛନ୍ତି, ସେହି ସମୟରେ କାଳିଆ ମୃତ୍ୟୁର ଯନ୍ତ୍ରଣା ଉପଲବ୍ଧି କରୁଛନ୍ତି, ମୃତ୍ୟୁ ଯନ୍ତ୍ରଣା ଛଟପଟ ହେଉଛନ୍ତି। ଆଉ କିଛି ସମୟ ଯାଇଥିଲେ ମୃତ୍ୟୁବରଣ କରିଥାନ୍ତେ, ଭଗବାନ ଯେଉଁ ନୃତ୍ୟ କରୁଛନ୍ତି ଛୋଟ ବାଳକ, କିନ୍ତୁ ସେ ଯେଉଁ ନୃତ୍ୟ କରୁଛନ୍ତି ଯେମିତି ସମଗ୍ର ପୃଥିବୀର ଭାର ସେଇ ପଡ଼ିଯାଉଛି କାଳିଆର ମଥାରେ, ରକ୍ତବାନ୍ତି ସେ ଆରମ୍ଭ କରିଦେଲା। ତେଣୁ ତାଙ୍କର ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପତ୍ନୀମାନେ ଯେଉଁ ସ୍ତୁତି କରିଛନ୍ତି ସେଥିରେ ଏଇ ଗୋଟେ ସ୍ତୁତି ରହିଛି, ପ୍ରଭୁ ଆପଣ କଶ୍ୟାମ ଭାବସ୍ୟ ନ ଦେଇ ନୁହେଁ, ପ୍ରଭୁ ଆମେ ଜାଣିପାରୁନୁ ଆପଣ କିଭଳି କୃପା, ନା କ'ଣ ମୁଁ କୃପା କରି, ନା ତବାଙ୍ଗୀ ରେଣୁ ସ୍ପର୍ଶାଧିକାର, ଆପଣଙ୍କର ଅଙ୍ଗ୍ରୀ ରେଣୁ ପାଦପଦ୍ମକୁ ସ୍ପର୍ଶ କରିବା ପାଇଁ ଅଧିକାର ପାଇଁ ପ୍ରାପ୍ତ ହେଲା ଆମର ସ୍ୱାମୀ, ଇଏ ବହୁତ ପାପିଷ୍ଠ ବ୍ୟକ୍ତି, କେମିତି ଇଏ ସମ୍ଭବ ହେଇପାରିଲା, କେମିତି ତୁମର ପାଦପଦରେ କ'ଣ ମନେ ରହିଛି ନା ଜସ୍ କ'ଣ ତବାଙ୍ଗ ରେଣ ସ୍ପର୍ଶାଧିକ ଜପ ପାଞ୍ଚୟା ଶ୍ରୀ ଜଗନ୍ନାଥ ରଥକୁ ସେଇ ପାଦପଦକୁ ପ୍ରାପ୍ତ ହେବା ପାଇଁ ଆପଣଙ୍କର ଅତି ପ୍ରିୟ ଶ୍ରୀ ଜଗନ୍ନାଥ ଲକ୍ଷ୍ମୀଦେବୀ ତପସ୍ୟା କରୁଛନ୍ତି ସୁଚିରାଙ୍କୁ ଦ୍ରୁତ ଗୋଟା ବର୍ତ୍ତମାନ ମଧ୍ୟ ସେ ତପସ୍ୟା କରୁଛନ୍ତି ବିଲବନରେ ଲକ୍ଷ୍ମୀଦେବୀ ସମସ୍ତଙ୍କୁ ତାଙ୍କର ଐଶ୍ୱର୍ଯ୍ୟକୁ ତ୍ୟାଗ କରି ଭଗବାନଙ୍କ ପାଦପଦକୁ ପ୍ରାପ୍ତ ହେବା ପାଇଁ ରାସ ସ୍ଥଳରେ ପ୍ରବେଶ କରିବା ପାଇଁ ସେ କରୁଛନ୍ତି ତପସ୍ୟା କରୁଛନ୍ତି ସେଟା ତାଙ୍କୁ ସେ ପ୍ରାପ୍ତ ହେଇପାରୁନାହାନ୍ତି ଭଗବାନ ପାଦପଦକୁ ପ୍ରାପ୍ତ ହେଇପାରୁନାହାନ୍ତି ଏହି ପାଦପଦର ଏତେ ମହିମା ରହିଛି ତେଣୁ ଭଗବାନ ଯେତେବେଳେ କାଳୀ ଓ ଦମିତ ସର୍ପ କାଳିଏ ସର୍ପକୁ ଭଗବାନ ଦମନ କରିଥିଲେ ଭାଗବତ ଦର୍ଶନ ସ୍କନ୍ଧ ଷୋଳ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଦମିତ ସର୍ପ ଇନ୍ଦ୍ରଶ୍ଚ ବିମଦ ଏଇ କାଳିଆ ଯେଉଁ ହେଲା ଏ ହେଉଛି ଆଦି ଭୌତିକ ଆମେ ମଧ୍ୟ ବିଭିନ୍ନ ପ୍ରକାର ଆଦି ଭୌତିକ ତାପ ପ୍ରାପ୍ତ ହେଉଛେ କେତେବେଳେ ଆକ୍ସିଡେଣ୍ଟ ହେଇଗଲାଣି କେତେବେଳେ ସାପ କାମୁଡ଼ି ଦେଲାଣି କେତେବେଳେ କୁକୁର କାମୁଡ଼ି ଦେଲାଣି ଏ ହେଉଛି ଆଦି ଭୌତିକ ତାପ ତେଣୁ ଆଦି ଭୌତିକ ତାପରେ ମଧ୍ୟ ଭଗବାନ ମୁକ୍ତ କରୁଛନ୍ତି ତେଣୁ ତାପତ୍ର ଉନ୍ମିଳନ ମିଳିପାରିବ ଭାଗବତ ସେଟା କୁହାଯାଇଛି ତାପତ୍ର ଉନ୍ମିଳନ ଆମେ ଭାଗବତର ସୁଶ୍ରୁଷୁଭି ତତ୍କ୍ଷଣାତ୍ କେବଳ କ'ଣ ଅନର୍ଥ ଉପସଙ୍ଗ ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଯେ ଲୋକସ୍ୟା ଅଜାନ୍ତ ବିଦ୍ୱାନ ଚକ୍ରେ ସାଧୁ ସଂହିତା ଯଶ୍ୟାଙ୍ଗେ ସୁଏ ମାଣାୟା ଏ ଭାଗବତ ଏଭଳି ଶାସ୍ତ୍ର ଯେ ଆମର ଏଇ ତ୍ରିତାଟରେ ଆମେ କେମିତି ମୁକ୍ତ କରିବ ସବୁ ଶାସ୍ତ୍ର ପଢ଼ିଲା ପରେ ଅଯୋଧ୍ୟା ଶ୍ଳୋକ ପଢ଼ିଲା ପରେ ତାକୁ ମନେ ରଖିଲା ପରେ ହବ କେବଳ କ'ଣ ଯଶ୍ୟାଙ୍ଗେ ସୁଏ ମାଣାୟା କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରୁଛନ୍ତି ସେମାନେ ତ୍ରିତାଗ ମୁକ୍ତ ହେଇଯିବେ ଯଶ୍ୟାଙ୍ଗେ ସୁଏ ମାଣାୟା କୃଷ୍ଣ ପରମପୁରୁଷେ ଭକ୍ତି ଉତ୍ପତ୍ତି ସେଇ କୃଷ୍ଣ ଏହି ପରମପୁରୁଷ ଯେଉଁ ଲୀଳା କରିଥିଲେ ସେଠି ସେଇ କୃଷ୍ଣ ପରମପୁରୁଷ ପ୍ରତି ଆମ ଭକ୍ତି ଆସିବ ଏବଂ ତାପତ୍ର ଉନ୍ମିଳନ କ'ଣ ନା ଶୋକ ମୋହ ଭୟା ବାହା ଶୋକ ଅତୀତ ପାଇଁ ଆମର ଶୋକ ରହିଛି ମୋହ ବର୍ତ୍ତମାନ ପାଇଁ ରହିଛି ମୋହ ମୁଁ ଭବିଷ୍ୟତ ପାଇଁ ଭୟ ରହିଛି ଯେ ତାପରେ ଏସବୁ ଶୋକ ମୋହ ଭୟ ପ୍ରାପ୍ତ ହେଉଛି ତେଣୁ ଏସବୁ ଦୂର ହେଇଯିବ ଇଏ ହେଉଛି ଭକ୍ତିର ଗୌଣ ଫଳ ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ପ୍ରାପ୍ତ ହେବେ ମୁଖ୍ୟ ଫଳ କେବଳ ଶୁଣିବା ମାତ୍ରକେ ଜଣେ ଏସବୁ ତିନୋଟି ତାପତ୍ର ମୁକ୍ତ ହେଇଯିବ ଶୁଣିବା ମାତ୍ରକେ ଏଭଳି ଶାସ୍ତ୍ର ଆଉ କୌଣସି ଶାସ୍ତ୍ର ଅର୍ଥ ଶବ୍ଦ ବ୍ୟବହାର କରାଯାଇଛି ତିନି ଥର କୁହାଯାଇଛି ନାନ୍ୟତ୍ର 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 ତେଣୁ ଆଦି ଭୌତିକ ତାପରେ ଜଣେ ମୁକ୍ତି ପାଇଛି ଏଭଳି ଭାବରେ କାଳିଆ ଦ୍ୱାରା ବିଷାକ୍ତ ଏ ଯେଉଁ ଯମୁନାର ଜଳ ବିଷାକ୍ତ ହେଇଯାଇଥିଲା ଭଗବାନ ଦମନ କରି କାଳିଆକୁ ଦମନ କରି ତାକୁ ବିଦା କଲେ ରମଣ ଦେବକୁ ବିଦା କଲେ ତେଣୁ ସେ ଯେଉଁ ଜଳ ବିଷ ଜଳ ଥିଲା ହେଇଯାଇଥିଲା ତାକୁ ଅମୃତରେ ପରିଣତ କରିଦେଲେ କେବଳ ଚକ୍ଷୁ ମାଧ୍ୟମରେ କେବଳ ଶିକ୍ଷଣ ମାଧ୍ୟମରେ ବିଷ ବିଷ ପରିବର୍ତ୍ତନ କରିପାରନ୍ତି ଭଗବାନ କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଥା କର୍ତ୍ତୁମ୍ ସମର୍ଥ ଏ ସବୁକିଛି କରିପାରିବେ ଭଗବାନ ଏ ଭଗବାନଙ୍କ ଭଗବତା କେବଳ ଇଚ୍ଛା ମାଧ୍ୟମରେ ବିଶ୍ୱକୁ ଅମୃତରେ ପରିଣତ କରିଦେଲେ ଭଗବାନ ତେଣୁ ଏଭଳି ଭାବରେ ଆଦି ଭୌତିକ ତାପରୁ ବୃନ୍ଦାବନ ଦର୍ଶନ ଉଦ୍ଧାର କରିଛନ୍ତି ଆମେ ମଧ୍ୟ ଏହି ଭାଗବତ ସ୍ମରଣରେ ଗଲେ ଆମେ ମଧ୍ୟ ଆଦି ଭୌତିକ ତାପରୁ ମୁକ୍ତ ପାଇବା ଏବଂ ଇନ୍ଦ୍ରଶ୍ଚ ଇଏ ମଧ୍ୟ ଆଦି ଦାୟିତ୍ୱ ଇନ୍ଦ୍ର ମଧ୍ୟ ଭାବୁଥିଲେ କ'ଣ ଯେଉଁ ବର୍ଷା କରି ଜଡ଼ ତୁଫାନ ସ୍ଥିତିରେ ଆସିଥିଲା ବହୁତ କ୍ଷୟକ୍ଷତି ହେଇଗଲା ସେଭଳି ଭାବରେ ଇନ୍ଦ୍ର ଭାବିଲେ ଗୋଟେ ଶେଷର ତାର ନାମ ହେଉଥିଲା ବତ୍ୟାର ବାନ୍ୟା ବତ୍ୟାର ନାମ ନାମ ଇନ୍ଦ୍ର ନାମ ହେଉଛି ଗୋଡ଼ୁ ଗୋଡ଼ୁ ପାଇଲେ ସବୁ ବିଭିନ୍ନ ପ୍ରକାର ନାମ ଦିଆଯାଉଛି ସେତେବେଳେ ଯେଉଁ ଇନ୍ଦ୍ର ଭାବିଥିଲେ ଏ ବୃନ୍ଦାବନ ଯେଉଁ ରହିଛି ଚୌରାଶିକ ବୃନ୍ଦାବନକୁ ବଞ୍ଚ କରିଦେବା ଚୌରାଶିକ ବୃନ୍ଦାବନ ବୃନ୍ଦାବନ ବାସୀ ମୋର ଯଜ୍ଞକୁ ବନ୍ଦ କରିଦେଲେ ବିଶେଷ ଭାବରେ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଇ ଗୋବର୍ଦ୍ଧନ କ୍ରୀଡ଼ାଟି ବର୍ଣ୍ଣନା କରାଯାଇଛି 24-27 ଏତେ ଇନ୍ଦ୍ର ଦେବତାମାନଙ୍କର ବହୁତ ଐଶ୍ୱର୍ଯ୍ୟ ରହିଛି ଦେବତାମାନଙ୍କର ଆମେ ଯେତେ ଉର୍ଦ୍ଧକୁ ଯିବା ସେତେ 100 ଗୁଣ ଅଧିକର ଗାଁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା ତେଣୁ ଦେବତାମାନେ ଦେବତାମାନଙ୍କ ଦେଖନ୍ତୁ ଇନ୍ଦ୍ର ତ୍ରିଲୋକର ସେ ଅଧିପତି ତ୍ରିଲୋକର ଅଧିପତି ଯେଉଁମାନେ ଆମର କୁହାଯାଇଛି ଇଂରାଜୀ ଭଳି ପ୍ରଭାବ ରହିଛି ପାୱାର କରପ୍ଟ ଆଣ୍ଡ ଆବସୋଲ୍ୟୁଟ୍ ପାୱାର କରପ୍ଟ ଆବସୋଲ୍ୟୁଟଲି ଆପଣ ଯଦି କିଛି ଶକ୍ତି ହେଇଗଲା ତାହେଲେ ଆପଣ ସେଇଟାକୁ କ'ଣ ସେଇଟାକୁ କ'ଣ ତାର ଦୁର୍ବ୍ୟବହାର କରିବେ ଶକ୍ତି ଆସିଗଲା ମାନେ ତାକୁ ଦୁର୍ବ୍ୟବହାର କରିବେ ଏବଂ ଯେଉଁମାନଙ୍କର ଅତ୍ୟଧିକ ଶକ୍ତି କ'ଣ ଯେଉଁଠୁ ରହିଛି କ'ଣ ସେ ସ୍ପାଇଡ଼ର ମ୍ୟାନ୍ ଏସବୁ ବିଭିନ୍ନ ପ୍ରକାର ତାକୁ ରହିଛି ସମସ୍ତେ ଚାହୁଁଛନ୍ତି ଶକ୍ତି ପ୍ରାପ୍ତ ହେବା ପାଇଁ ଶକ୍ତିମାନ ହେବା ପାଇଁ ଚାହୁଁଛନ୍ତି ସେଥିପାଇଁ ସବୁ ବିଭିନ୍ନ ପ୍ରକାର ସିରିଏଲ୍ ସବୁ ବାହାରୁଛି ଟିଭିରେ ଏସବୁ ବିଭିନ୍ନ ପ୍ରକାର ସିରିଏଲ୍ ବାହାରୁଛି ମୁଁ ଏତେ ଶକ୍ତି ଯେଉଁ ଶକ୍ତି ପାଇଲେ କ'ଣ କରିବ ସେ ଶକ୍ତିକୁ ନା ଇନ୍ଦ୍ରିୟ ଉପଭୋଗ କରିବା ଏଇ ଏଇ ଶକ୍ତିଟା ଏଇଭଳିଆ ଭାବରେ ବ୍ୟବହାର କରିବେ ଏ ଶକ୍ତିର ହେଉଛି ଦୁର୍ବ୍ୟବହାର ଭଗବାନ ଆମକୁ ଶକ୍ତି ଦେଇଛନ୍ତି ଆମକୁ ଯଦି ଶକ୍ତି ରହିଛି ଏ ଶକ୍ତିର ଆମେ କେମିତି ସଦୁପଯୋଗ କରିବା ନା ଭଗବାନଙ୍କ ସେବାରେ ନିଯୁକ୍ତ ହୋଇକରି ଇଦମ୍ ହି ପୁଂସ ତପସା ସୁତ ସେବା ସୃଷ୍ଟ ସୁତ ସେଠ ବୁଦ୍ଧି ଦତ୍ତୈବ ଅଭିଚିତ କବିକୁ ନିରୂପିତ ଯତ୍ ଉତ୍ତମ ଶ୍ଳୋକ ଗୁଣାମ ବର୍ଣ୍ଣନ ବହୁତ ବ୍ୟକ୍ତି ଅଛି ବହୁତ ଶକ୍ତି ରହିଛି ତାଙ୍କର ବହୁତ ରହିଛି ବହୁତ ତପସା କରି ବହୁତ ଶକ୍ତି ଦୁର୍ବାସା ବହୁତ ଶକ୍ତି ପ୍ରାପ୍ତ ହୋଇଥିଲେ ଏ ଶକ୍ତିର ଦୁର୍ବ୍ୟବହାର କରିଦେଲେ ଅମରେଶଙ୍କୁ ପ୍ରତ୍ୟାଗ କରିବା ପାଇଁ ଚେଷ୍ଟା କରିଦେଲେ କାହିଁକି ନା ଅମରେଶଙ୍କର ଯେଉଁ ଛାତି ରହିଛି ତାଙ୍କ ଛାତିଟାକୁ ବଳିଗଲା ଦୁର୍ବାସା ସେ ଅଷ୍ଟାଙ୍ଗ ଯୋଗ ଶକ୍ତି ତାଙ୍କ ରହିଛି ଅଣିମା ଲଗ୍ନା ଇତ୍ୟାଦି ବହୁତ ପ୍ରକାର ଯୋଗ ଶକ୍ତି ତାଙ୍କ ପାଖରେ ରହିଛି କିନ୍ତୁ ଇଏ ଅମରେଶ କ'ଣ ଏ ଭକ୍ତ ଜାଣି କ'ଣ ବହୁତ ଛାର ଭକ୍ତ ଜାଣି ଏବେ ହରିକୃଷ୍ଣ କରୁଛି କ'ଣ ଆଉ କିଛି କରୁନାହିଁ ସେ କ'ଣ ମଧ୍ୟ ମୋଟରେ ବଡ଼ ହେବ ଅମ୍ବରୀଶଙ୍କର ଖ୍ୟାତି ପୃଥିବୀ ସାରା ବ୍ୟାପି ଯାଇଥିଲା ଦୁର୍ବାସ ସେଥିରେ ବିର୍ଷା ଦ୍ୱାରା ନେଇଯାଇଥିଲେ ତେଣୁକରି ଏଇଟା ଗୋପାଳ ମହାରାଜ କହିଛନ୍ତି ଦେବଧରି ତେଣୁକରି ସିଏ ଯେତେବେଳେ ଯାଇଥିଲେ ଦ୍ୱାଦଶ ତିଥିରେ ସେଥିରେ ଜାଣିଶୁଣିକରି ଡେରି କଲେ ଦେଖିବା କ'ଣ କରୁଛି ଅମ୍ବରୀଶ ତେଣୁ ଅମ୍ବରୀଶ ଦେଖିଲେ ସମୟ ହୋଇଯାଉଛି ସେ ମୋତେ ଦେଖିଲେ ସମୟ ହୋଇଯାଉଛି କ'ଣ କରାଯିବ ତେଣୁ ସେ ଗଣ୍ଡିଏ ଗଣ୍ଡିଏ ଜଳତୋଷ ପାଳନ କଲେ ଯେ ତାଙ୍କର କ୍ରୋଧ ଆସିଲା ଦୁର୍ବାସାଙ୍କର ହତ୍ୟା କରିବା ପାଇଁ ଗୋଟେ ଜଟା ଚିଡ଼ି ପୂଜ୍ୟାନଙ୍କ ରାକ୍ଷସୀ ସୃଷ୍ଟି କରିଦେଲେ ଅଗ୍ନି ସୃଷ୍ଟି କରିଦେଲେ ଏଇ ଶକ୍ତି ଜାଣି ଆମେ ପାଇବା ମାନେ ଏଇ ଦୁର୍ବ୍ୟବହାର କରିବା ଆମର ଶକ୍ତିର ସଦ୍ବ୍ୟବହାର ସେଇଭଳି ହେବ ଯଦି ଆମେ ସେ ଶକ୍ତି ଦ୍ୱାରା ଭଗବାନଙ୍କର ଗୁଣ ବର୍ଣ୍ଣନା କରିବା ଉତ୍ତମ ଶ୍ଳୋକ ଗୁଣାନୁବାଦନ ଉତ୍ତମ ଶ୍ଳୋକ ପଞ୍ଚ ମଧ୍ୟରେ ନାରାୟଣ ଏ ଶ୍ଳୋକ କହିଛନ୍ତି ତେଣୁ ସମସ୍ତେ ଚାହୁଁଛନ୍ତି ଶକ୍ତିମାନ ହେବା ପାଇଁ କିନ୍ତୁ ସେ ଶକ୍ତି ଦୁର୍ବ୍ୟବହାର କରିବା ପାଇଁ ଭଗବାନ ସେଥିପାଇଁ ଶକ୍ତି ଦିଅନ୍ତି ନାହିଁ ଅନ୍ୟ ଦେବତାମାନେ ସେଥିପାଇଁ ଦେବୀଙ୍କର ଆବିର୍ଭାବ ହେଲା ମହିଷାସୁର ମର୍ଦ୍ଦନ କରିବା ପାଇଁ ମହିଷାସୁର ସେଇଭଳିଆ ଶକ୍ତିଶାଳୀ ହେଇଯାଇଥିଲା କେହି ତାଙ୍କୁ ଦେବତାମାନେ ଭୟ କରୁଥିଲେ ତେଣୁ ଦୁର୍ଗା ଦେବୀ ଆବିର୍ଭାବ ହେଲେ ଆଜିର ତିଥିରେ ଯେଉଁ ଆସିବେ ଦଶମୀ ବୈଜି ଦଶହରା ତିଥିରେ ହତ୍ୟା କରିଛନ୍ତି ମହିଷାସୁରକୁ ହତ୍ୟା କରିଛନ୍ତି ତେଣୁ ଏଇ ଯେଉଁ କାଳୀ ଇନ୍ଦ୍ର ମଧ୍ୟ ସେଭଳି ଭାବରେ ଗର୍ବିତ ହୋଇଯାଇଥିଲା ମଦ ହୋଇଯାଇଥିଲା ବହୁତ ଐଶ୍ୱର୍ଯ୍ୟ ତ୍ରିଲୋକର ସେ ଅଧିପତି ତେଣୁ ଇଏ ବୃନ୍ଦାବନ ବାସୀମାନେ ଏମାନେ ଗାଈ ଗୋଚାଳନ କରୁଛନ୍ତି ଏମାନଙ୍କୁ ଏତେ ଗର୍ବ ମୋର ଯଜ୍ଞକୁ ବନ୍ଦ କରିଦେଲେ ତେଣୁ ସବୁ ବାୟୁଦେବଙ୍କୁ ଅନୁଭବ କହିଲେ ଆଜ୍ଞା ଦେଲେ ଏବଂ ଯେଉଁ ରହିଛନ୍ତି ସମ୍ବର୍ଦ୍ଧକ ମେଘ ଯେଉଁ ପ୍ରଳୟ ସମୟରେ ଯେଉଁ ମେଘ ବର୍ଷା ହୁଏ ଏ ସମ୍ବର୍ଦ୍ଧକ ମେଘକୁ ଆଦେଶ ଦେଲେ ଯାହା ବୃନ୍ଦାବନ ଧ୍ୱଂସ କରିଦିଅ ମୋର ଯଜ୍ଞକୁ ବନ୍ଦ କରିଦେଲେ ଏତେ ଐଶ୍ୱର୍ଯ୍ୟ ତାଙ୍କ ମଦ ହୋଇଯାଇଥିଲା ଇନ୍ଦ୍ରଙ୍କର ଏତେ ମଦ ହୋଇଯାଇଥିଲା କିନ୍ତୁ ଭଗବାନ କାଳୀ ଓ ଦମିତା ଇନ୍ଦ୍ରଶ୍ଚ ବିମଦ କୃତ ଏ ଚ ଶବ୍ଦରେ ଚ ଶବ୍ଦ ଦୁଇଟି ବ୍ୟବହାର କରାଯାଇଛି ଚ ଶବ୍ଦରେ ଇନ୍ଦ୍ର ଏବଂ ବର୍ମ କଥାଙ୍କୁ କୁହାଯାଉଛି ଯେଉଁଟା କୁହାଯାଇନି ସେ କଥା କହିଛନ୍ତି ଏଠି ବୁଝିବାକୁ ପଡ଼ିବ ଚ ଶବ୍ଦରେ ବର୍ମ ସମୟ ନାହିଁ ନା ସେକୁ ଭଗବାନ ଆସନ୍ତି ସେ ଲୀଳା ତାଙ୍କର ହେବ ତାରି ଭିତରେ ସେ କଥା ଚାଲିଛି ଏଇଟାକୁ ସହିପାରୁନାହାନ୍ତି ଚାନ୍ଦର ମୁସଲିମମାନେ ସେସବୁ ବନ୍ଦ କରିବେ କଥା ନହେଲେ ତାଙ୍କର ଗୁଣମାନ ଚାଲିଥାନ୍ତା ତେଣୁ ଇନ୍ଦ୍ରଶ୍ଚ ବିମଦ କୃତ ଭଗବାନ ଯୋଗୁଁ ବର୍ଣ୍ଣନ ଧାରଣ କଲେ ଇନ୍ଦ୍ରଙ୍କ ଯେଉଁ ମଦ ଥିଲା ଯେଉଁ ଗର୍ବ ଥିଲା ଏ ଗର୍ବକୁ ନାଶ କଲେ ଭଗବାନ ଗର୍ବ ମଞ୍ଜନ ନରହରି ଗର୍ବ ନ ଶକ୍ତି କାହାରି ସେ ଗର୍ବ ସମସ୍ତ ନଷ୍ଟ କରିଦିଅନ୍ତି ଏବଂ ସମୟ ହେଇଯାଇଛି ଭଗବାନ କହିଛନ୍ତି ଯେଉଁମାନଙ୍କ ପ୍ରତି ମୁଁ ବିଶେଷ କୃପା କରେ ତାଙ୍କର ଗର୍ବକୁ ନାଶ କରିଦିଏ। ଇନ୍ଦ୍ରକୁ କହିବ ସତୀ ସଧ୍ୟାରେ ଇନ୍ଦ୍ର ଯାଇ ପ୍ରାର୍ଥନା କରିବେ ପ୍ରଭୁ କ୍ଷମା ହେଇଗଲା ଭୁଲ ହେଇଗଲା କ୍ଷମା ପ୍ରଦାନ କରନ୍ତୁ। ତେଣୁ ଭଗବାନ ଶିବ କହିବେ ଯାହାକୁ ମୁଁ କୃପା କରେ ତାଙ୍କର ମଦକୁ ମୁଁ ଧ୍ୱଂସ କରିଦିଏ ଧ୍ୱଂସନ ସ୍ଥିତି ପିତମ ବୋଲି କୁହାଯାଇଛି ଗୋପୀ ନୀତିରେ କୁହାଯାଇଛି। ତେଣୁ ଏହିଭଳି ଭାବରେ ସପ୍ତାହ ଏକ ହସ୍ତେନ କରବା ଏକ ହସ୍ତରେ ବାମ ହାତରେ କାଳିଆ ମୁଠିରେ ପୁରା ହାତ ଧରା ଧରିବା ପଡ଼ିନି ଭଗବାନ କ'ଣ ଭଗବାନ ଦେଖୁଛନ୍ତି ଇଏ କ'ଣ ବଡ଼ କଥା ମୋର ଭଗବାନ ବିସର୍ଜନ ରହିଛି ଶକ୍ତି ରହିଛି ଏତେ ବିରାଟ ବଡ଼ ଅହି ଅହି ଅଦ୍ରି ପ୍ରଭରୁ ଯେତେ ଅଦ୍ରି ଅଛନ୍ତି ଯେତେ ପାହାଡ଼ ସବୁ ପର୍ବତ ଅଛନ୍ତି ତାକୁ ଯେ ଶ୍ରେଷ୍ଠ ପର୍ବ କରୁଛନ୍ତି କ'ଣ ଗୋବର୍ଦ୍ଧନ ତା କହିବେ ଦଶମ ସନ୍ଧ୍ୟା ଏକୋଇଶ ସନ୍ଧ୍ୟାରେ ଗୋପୀମାନେ ସବୁ ତା କହିବେ ଅନ୍ତାୟମ ଅଦ୍ରି ଅକଳା ଅଦ୍ରି କଥା କହିବ ଏଇ ଗୋବର୍ଦ୍ଧନ କଥା ଆସିବ ତାଙ୍କଟା ଗୋବର୍ଦ୍ଧନ ରିଲାଟ ହେବ ଭଗବାନଙ୍କର। ତେଣୁ ବାମ ହସ୍ତରେ ଅଦ୍ରି ପ୍ରବର ଅମୁନା ଏ କୃଷ୍ଣ ଦେଖି କହୁଛି ସବୁ କରିଛନ୍ତି ଅମୁନା ବର୍ଷ ବାଦା ଅଶନିଭ୍ୟସ୍ତ ପରିତ୍ରାଗ ଭୀଷଣ ବର୍ଷା ହେଇଥିଲା ଭୀଷଣ ବାତ୍ୟା ହେଇଥିଲା ବଜ୍ରପାତ କରିଥିଲେ ଇନ୍ଦ୍ର ବଜ୍ରପାତ କରିଥିଲେ ସମସ୍ତଙ୍କୁ ପରିତ୍ରାଗଂ ଚ ଗୋକୁଳଂ ତାଙ୍କୁ ଗୋକୁଳରୁ ଉଦ୍ଧାର ଗୋକୁଳବାସୀମାନଙ୍କୁ ଉଦ୍ଧାର କରିଥିଲେ ଏବଂ ପରଶୁକରେ କହିଲୁ ଆଧ୍ୟାତ୍ମିକ ତାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ ଭଗବାନ। ତେଣୁ ସେହିଭଳି ଭାବରେ ଯେଉଁଭଳି ଭାବରେ ଭଗବାନ ବ୍ରଜବାସୀମାନଙ୍କୁ କାହାକୁ ଉଦ୍ଧାର କରିଥିଲେ ଆମେ ଯଦି ଭାଗବତର ସ୍ମରଣ କରିବା ତାହେଲେ ଆମେ ମଧ୍ୟ କ୍ରୀତାକୁ ମୁକ୍ତ ହେବା। ତେଣୁ ଆମ କଥାକୁ ବିଶ୍ରାନ୍ତ ପୂର୍ବରୁ ଆମେ ପଚାରିବାକୁ ସନ୍ଦେହ ରହିଛି ଆମର ଆପଣ ସହିତ ଚୁକ୍ତି ସଂଶୋଧନ କରିଥିଲେ ପ୍ରକୃତରେ ସେ ନୋବେଲ ପ୍ରାଇଜ୍ ପାଇନାହାନ୍ତି ଦେଖୁଥିଲି ଜାଣିବ ଆମର ଲୋକ ଗୋସ୍ୱାମୀ ଉପଦେଶ ସେଇଟା କହିଛନ୍ତି ଶହେ ଦଶ କ'ଣ ନା ଅତ୍ୟାହାର ପ୍ରୟାସ ପ୍ରଦର୍ଭ ନିୟମାଗ୍ରହ ଜନସଂଘର୍ଷ ରୌରାଂଶ ସର୍ବିଦା ଭକ୍ତି ବିନଶ୍ୟତି ଅତ୍ୟାହାର ଅତ୍ୟାହାର ପାଇଁ ଖାଦ୍ୟ ବହୁତ ସାମଗ୍ରୀ ଯୋଗାଡ଼ କରିବା ଅତି ପ୍ରୟାସ ମଧ୍ୟ ବହୁତ ବ୍ୟବସ୍ଥା କରିବା ପ୍ରଦର୍ଭ ଭଗବାନ ଭଗବାନ ବି ଅନେକ କଥା ସବୁ କହିବା ନିୟମାଗ୍ରହ ନିୟମକୁ ଯେଉଁ ଗ୍ରହଣ କରିବା ବା ନିୟମକୁ ପାଡ଼ିବା ନାହିଁ ନିୟମକୁ ଗ୍ରହଣ କରିବା ନାହିଁ ବା ନିୟମକୁ ଯେଉଁ ଗ୍ରହଣ କରିବା ଖାଲି ଫର୍ମାଲିଟି ପାଇଁ କରିବା ଇଏ ମଧ୍ୟ ଗୋଟେ ଦୋଷ ନିୟମାଗ୍ରହ ଜନସଂଘର୍ଷ ଏ ଅସତ୍ସଙ୍ଗ ଏବଂ ଲୌଭ୍ୟ ଲୋଭ ସର୍ବିଦା ଭକ୍ତି ବିନାଶ ଏଇଟା ଆମକୁ ଭକ୍ତିର ବିନାଶ କରିବ ସେଭଳି ସ୍ୱଚ୍ଛ ଗୁଣ ରହିଛି ଛାୟା ସତ ସାଙ୍ଗ ସେଇ ସବୁ ସେଇ ସବୁ ଜିନିଷ ସେଇଥିରେ ସାଙ୍ଗ ସବୁ ରହିଛି ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀଦେବ କି ଆନନ୍ଦ କୋଟି ଭାଇ
କୋଉଟା ଆପଣଙ୍କର ଗୋଟେ ଉପଦେଶ ଆମର ତ ଉପଦେଶ ରୂପ ଗୋସ୍ୱାମୀଙ୍କର ଗୋଟେ ବହି ଅଛି ସ୍ୱତନ୍ତ୍ର ହଁ ଏଇଟା ଆମର ଭକ୍ତିଶାସ୍ତ୍ରୀ ପଢ଼ା ହେଉଥିଲା।